বাড়ি খেলা তুমি নিয়ে গেলা ওই যাহের সাপটাই বেচারা ফোন দ্বারা এই পাহাড়ে গেছিলা এবং আগু তো হই যাইছিলা তৎপতি ও তম্ভারঙ্গর আখি দুইটিকু সত যেপরি অগ্নিবর্ষা হইলা তার বিশ্বকাল জীব দুইটি বনপ্রদেশ দর্শন করিবা উদ্যম করছিলা ବଳବାନ ଭୀମକୁ ସମ୍ମୁଖରେ ଦେଖି ସେଇ ବିରାଟକାୟ ଅଜଗର ସାପଟି ଅଚାନକ ପାହାଡକୁ ଛାଡି ଭୀମଙ୍କ ଚତୁର୍ପାଶ୍ୱରେ ଘୋଡ଼ାଇ ହୋଇ ତାଙ୍କୁ ଜୋରରେ ଭିଡ଼ି ଧରିଲା। ନିଜକୁ ସର୍ବଶକ୍ତିମାନ ବୋଲି ମନେ କରୁଥିବା ଭୀମ ମନେ ମନେ ଅନୁଭବ କଲେ ଯେ ତାଙ୍କର ସମସ୍ତ ଶକ୍ତି ଓ ସାମର୍ଥ ଧୀରେ ଧୀରେ କେଉଁ ଆଡ଼େ ହରଣ ହୋଇଯାଉଛି। ସେ ନିଜର ସମସ୍ତ ଶକ୍ତି ସାମର୍ଥ ଖଟାଇ ଏହି ସର୍ପ କବଳରୁ ନିଜକୁ ମୁକ୍ତ କରିପାରିଲେ ନାହିଁ। ବୃକଦର ଭୀମ ଆଶ୍ଚର୍ଯ୍ୟ ହୋଇ ପଚାରିଲେ ସେ ସର୍ପରାଜ ମୋତେ କୁହ ଯେଉଁ ଭୀମର ଗୋଟିଏ ଲୋମ ହଲାଇବା ପାଇଁ ପକ୍ଷ କିନ୍ନର ମାନବ ହାତୀ ସିଂହ ଇତ୍ୟାଦି ସାହସ କରନ୍ତି ନାହିଁ ସେହି ବୃକଦର ଭୀମ ଆଜି ଗୋଟିଏ ସାମାନ୍ୟ ସାପ ସର୍ପ ଦ୍ୱାରା କବଳିତ ହେଲା ଓ ତାର ସମସ୍ତ ଶକ୍ତି ଅପହୃତ ହେଲା। ଏହା ତ ଅତ୍ୟନ୍ତ ଆଶ୍ଚର୍ଯ୍ୟ କଥା। ଏହି ଘଟଣାରୁ ମୋର ମନେ ହେଉଛି ଦୈବ ଶକ୍ତି ବଡ଼ ଶକ୍ତି ଏଠାରେ ମଣିଷ ନିମିତ୍ତ ମାତ୍ର। ତେଣୁ ମୁଁ ଭାବୁଛି ତୁମେ ପ୍ରକୃତରେ ଜଣେ ସର୍ପ ନୁହେଁ। ହେ ମହାତ୍ମା ତୁମେ ତୁମର ଅମୃତ ଦିଅ। ସେହି ବିଶାଳ କାୟ ଅଜଗର ସାପଟି ନିଜର ଫଣା ବିସ୍ତାର କରି କହିଲା, ସେ ବୃକଦର ମୁଁ ଥିଲି ପୁରୁଷ ଗୁରୁବଂଶର ଶ୍ରେଷ୍ଠ ରାଜା ନହୁ। ମୋ ବଂଶରୁ ପରେ ପରେ କୁରୁବଂଶ ଆରମ୍ଭ ହେଲା। ପରେ ପରେ ମୋର ପରାକ୍ରମ ରାଜଧର୍ମ ଜ୍ଞାନ ଓ ତପସ୍ୟାରେ